ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅଭିଧାମ ଦିବସ ଏବଂ ପାଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 2025-26 ବିପଣନ ଋତୁ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 3% ବୃଦ୍ଧି, ଇସ୍ଲାମାବାଦରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ବୈଠକ ଫଳପ୍ରଦ, କହିଲେ ବୈଦେଶିକ ମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଆନ୍ତର୍ଜାତୀୟ ମିଥାନଲ୍ ସେମିନାର ଓ ଏକ୍ସପୋ 2024, ଏବଂ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନର ଖେଳ ବର୍ଷା ଯୋଗୁଁ ବାତିଲ। ନୂଆଦିଲ୍ଲୀରେ ଆସନ୍ତାକାଲି ଅଭିଧାମ ଦିବସ ପାଳନ ଏବଂ ପାଲି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘ ଏହି ଅଭିଧାମ ଦିବସ ପାଳନ କରୁଛି। ଅଭିଧାମ ଦିବସର ମହତ୍ୱ, ପାଲି ଭାଷାର ମହତ୍ୱ ଏବଂ ବୁଦ୍ଧ ଧର୍ମର ସମୃଦ୍ଧ ଐତିହ୍ୟର ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ସରକାରଙ୍କ ପ୍ରୟାସ ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କର ମତ ରଖିବେ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ମଧ୍ୟ ଏହି ଅବସରରେ ସମ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ସଂସଦୀୟ ବ୍ୟାପାର ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଉପସ୍ଥିତ ରହିବେ। କିଛିଦିନ ପୂର୍ବେ କେନ୍ଦ୍ର ସରକାର ଅନ୍ୟ 4 ଭାଷା ସହିତ ପାଲିକୁ ଶାସ୍ତ୍ରୀୟ ଭାଷା ଭାବରେ ସ୍ୱୀକୃତି ଦେବା ପରେ ଚଳିତ ବର୍ଷର ଅଭିଧାମ ଦିବସ ପାଳନର ମହତ୍ୱ ବୃଦ୍ଧି ପାଇଛି। ଅଭିଧାମ ଉପରେ ବୁଦ୍ଧଙ୍କ ଶିକ୍ଷା ମୂଳତଃ ପାଲି ଭାଷାରେ ଉପଲବ୍ଧ ହେଉଛି। ଏହି ଉତ୍ସବରେ 14 ଦେଶର ଶିକ୍ଷାବିତ୍ ଏବଂ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟର ବୁଦ୍ଧଧାମ ଯୁବ ବିଶେଷଜ୍ଞମାନେ ଯୋଗଦେବେ। 2025-26 ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କଳା ଓ ଧଳା ସୋରିଷ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ୱିଣ୍ଟାଲ ପିଛା ସର୍ବାଧିକ 300 ବୃଦ୍ଧି କରାଯାଇଥିବା ବେଳେ ମସୁର କ୍ୱିଣ୍ଟାଲ ପିଛା 275 ବୃଦ୍ଧି କରାଯାଇଛି। ସେହିପରି ଚଣା 210, ଗହମ 150, କୁସୁମ 140 ଓ ଯଅ ପାଇଁ କ୍ୱିଣ୍ଟାଲ ପିଛା 130 ବୃଦ୍ଧି କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, ରବି ଫସଲର ଉତ୍ପାଦକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଉତ୍ତରପ୍ରଦେଶର ଗଙ୍ଗାନଦୀରେ ଏକ ନୂତନ ରେଳ ତଥା ସଡ଼କ ସେତୁ ସମେତ ବାରଣାସୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମଲ୍ଟି ଟ୍ରାକିଂ ପ୍ରକଳ୍ପ ନିର୍ମାଣକୁ ମଧ୍ୟ ସରକାର ଅନୁମୋଦନ କରିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପ ଯୋଗାଯୋଗକୁ ସହଜ କରିବା ସହ ପରିବହନ ଖର୍ଚ୍ଚ ହ୍ରାସ କରିବ। ଏହାଦ୍ୱାରା ତୈଳ ଆମଦାନୀ ହ୍ରାସ ପାଇବା ସହ ଅଙ୍ଗାରକାମ୍ଳ ନିର୍ଗମନ ପରିମାଣ କମ୍ ହେବ। ପ୍ରକଳ୍ପ ନିର୍ମାଣ ସମୟରେ ପ୍ରାୟ 10 ମାନବ ଦିବସ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏହି ପ୍ରକଳ୍ପର ମୂଲ୍ୟ 2,642 କୋଟି ରହିଥିବାବେଳେ ଆସନ୍ତା 4 ମଧ୍ୟରେ ଏହା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ କ୍ୟାବିନେଟ୍ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏବଂ ପେନ୍ସନ୍ଭୋଗୀଙ୍କ ମହଙ୍ଗା ସହାୟତାରେ 3% ବୃଦ୍ଧିକୁ ମଞ୍ଜୁର କରିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ବୃଦ୍ଧି ଦ୍ୱାରା 49,18,000 କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 64,98,000 ପେନ୍ସନ୍ଭୋଗୀ ଉପକୃତ ହେବେ। ଏହି ବୃଦ୍ଧି ଫଳରେ ରାଜକୋଷ ଉପରେ ମିଳିତ ଭାବେ ଅଧିକ 9,448 କୋଟି ପ୍ରଭାବ ପଡ଼ିବ। ଆନ୍ତର୍ଜାତିକ ସୌର ମେଣ୍ଟ ସମ୍ମିଳନୀର ସପ୍ତମ ଅଧିବେଶନ ଆସନ୍ତା ମାସ 3 ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବ। ଏହି 4 କାର୍ଯ୍ୟକ୍ରମ ନଭେମ୍ବର 6 ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ଆଇଏଏସ୍ର ଶକ୍ତି ଉପଲବ୍ଧତା, ନିରାପତ୍ତା ଏବଂ ପରମ୍ପରାକୁ ପ୍ରଭାବିତ କରିବା କ୍ଷେତ୍ରରେ ଗ୍ରହଣ କରିଥିବା ପଦକ୍ଷେପ ଉପରେ ଆଲୋଚନା ହେବ। ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସୌରଶକ୍ତି ଗ୍ରହଣ କରିବାକୁ ସଶକ୍ତ କରିବା ଏବଂ ସୌର ବିନିଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଅର୍ଥ ସଂଗ୍ରହ କରିବା ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ନୂତନ ଅକ୍ଷୟ ଶକ୍ତି ମନ୍ତ୍ରୀ ତଥା ଆଇଏସ୍ଏର ଅଧ୍ୟକ୍ଷ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସୌରଶକ୍ତିର ବ୍ୟାପକ ବ୍ୟବହାରକୁ ପ୍ରୋହାହିତ କରିବା ପାଇଁ ସାରା ବିଶ୍ୱର ନେତାମାନେ ଏହି ସମ୍ମିଳନୀରେ ଏକତ୍ରିତ ହେବେ। ବିଶ୍ୱ ତାପାୟନ ବିରୋଧରେ ହେଉଥିବା ପ୍ରଚେଷ୍ଟାରେ ସୌରଶକ୍ତି ସମାଧାନର ବ୍ୟାପକ ଗ୍ରହଣୀୟତା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ସେ କହିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ଓ ଫ୍ରାନ୍ସର ମିଳିତ ଉଦ୍ୟମରେ ଅନ୍ତର୍ଜାତୀୟ ସୌରମେଣ୍ଟ ପ୍ରତିଷ୍ଠା କରାଯାଇଛି। ଅକ୍ଷୟ ଶକ୍ତି, ଜଳବାୟୁ ପରିବର୍ତ୍ତନ ଏବଂ ସ୍ଥାୟିତ୍ୱ କ୍ଷେତ୍ରରେ ନେତୃତ୍ୱ ପାଇଁ ଭାରତ ଆଜି ବିଶ୍ୱସ୍ତରରେ ସଚେତନତା ସୃଷ୍ଟି କରିଛି ବୋଲି ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି। ଏହି ଅବସରରେ ଅନ୍ତର୍ଜାତୀୟ ସୌରମେଣ୍ଟର ମହାନିର୍ଦ୍ଦେଶକ ଅଜୟ ମାଥୁର ଏବଂ ନୂତନ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉପସ୍ଥିତ ଥିଲେ। ଇସ୍ଲାମାବାଦରେ ଆଜି ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ବୈଠକକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଫଳପ୍ରଦ ବୋଲି କହିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବୈଠକରେ 8 ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ସ୍ୱାକ୍ଷରିତ ହୋଇଛି। ଆଲୋଚନାରେ ଭାରତ ଏକ ସକାରାତ୍ମକ ଏବଂ ଗଠନମୂଳକ ଅବଦାନ ଦେଇଛି ବୋଲି ସେ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ଧାରଣା ଉପରେ ଆଲୋଚନା ହେବା ସହ ଭାରତୀୟ ଦୃଷ୍ଟିକୋଣରୁ 8 ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି। ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ ଏସୀୟ ସହଯୋଗ ଢାଞ୍ଚାର ଏକ ଅଂଶ ପାଲଟିଛି ଏବଂ ଏଥିଲାଗି ସଦସ୍ୟ ଦେଶମାନଙ୍କ ମଧ୍ୟରେ ସମ୍ମତି ପ୍ରକାଶ ପାଇଥିବା ସେ କହିଛନ୍ତି। ଏସ୍ସିଓ ଷ୍ଟାର୍ଟଅପ୍ ଫୋରମ, ଷ୍ଟାର୍ଟଅପ୍ ସମ୍ପର୍କିତ କାର୍ଯ୍ୟଗୋଷ୍ଠୀ ଏବଂ ନୂତନ ଓ ପାରମ୍ପରିକ ଔଷଧ ଉପରେ ସ୍ୱତନ୍ତ୍ର କାର୍ଯ୍ୟକାରୀ ଗୋଷ୍ଠୀ ଭଳି ଭାରତର ପଦକ୍ଷେପକୁ ଏସ୍ସିଓ ସଦସ୍ୟମାନେ ଗ୍ରହଣ କରିଛନ୍ତି। ଏସ୍ସିଓ କାର୍ଯ୍ୟକାରୀ ଗୋଷ୍ଠୀର ଅଧ୍ୟକ୍ଷତାଭାର ଗ୍ରହଣ କରିବା ପରେ ଡକ୍ଟର ଜୟଶଙ୍କର ରୁଷକୁ ଶୁଭେଚ୍ଛା ଜଣାଇଛନ୍ତି। ନୀତି ଆୟୋଗ ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଦୁଇଦିନିଆ ଅନ୍ତର୍ଜାତୀୟ ମିଥାନଲ୍ ସେମିନାର ଓ ଏକ୍ସପୋ 2024 ଆୟୋଜନ କରିବ। ଯୁକ୍ତରାଷ୍ଟ୍ର ଆମେରିକାର ମିଥାନଲ୍ ଇନ୍ଷ୍ଟିଚ୍ୟୁଟ୍ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ବିଶ୍ୱରେ ମିଥାନଲ୍ ଉତ୍ପାଦନ, ପ୍ରୟୋଗ ଏବଂ ଆନୁଷଙ୍ଗିକ ବୈଷୟିକ ବିକାଶ ସମ୍ବନ୍ଧୀୟ ପ୍ରକଳ୍ପ, ଉତ୍ପାଦ ଏବଂ ଗବେଷଣା ଓ ବିକାଶ ପଦକ୍ଷେପର ଅଗ୍ରଗତି ଉପରେ ଏଥିରେ ଆଲୋଚନା କରାଯିବ। ବିଶ୍ୱ ଶକ୍ତି ପରିବର୍ତ୍ତନରେ ମିଥାନଲ୍ର ଭୂମିକା ଏବଂ ଅଙ୍ଗାରକ ରହିତ ମିଥାନଲ୍ର ବ୍ୟବହାର ଏହି ସେମିନାରରେ ଆଲୋଚନା ହେବ। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗର ସଦସ୍ୟ ଡକ୍ଟର ଭିକେ ସାରସ୍ୱତ, ମିଥାନଲ୍ ହେଉଛି ଏକ ବହୁମୁଖୀ ଇନ୍ଧନ ଯାହା ବାୟୋମାସ୍, କୋଇଲା ଏବଂ ନବୀକରଣଯୋଗ୍ୟ ଉତ୍ସ ସମେତ ବିଭିନ୍ନ ଘରୋଇ ଫିଡ୍ଷ୍ଟକ୍ରୁ ଉତ୍ପାଦନ କରାଯାଇପାରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏହା ସବୁଠାରୁ ସ୍ୱଚ୍ଛ ଇନ୍ଧନ ଏବଂ ଜୀବାଶ୍ମ ଇନ୍ଧନ ତୁଳନାରେ ଶସ୍ତା। ଏହା ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ତାମିଲନାଡୁ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଆସନ୍ତା 24 ପର୍ଯ୍ୟନ୍ତ ଚେନ୍ନାଇ, ତିରୁବଲ୍ଲୁର, କାଞ୍ଚିପୁରମ୍ ଏବଂ ଚେଙ୍ଗଲପେଟ୍ ଜିଲ୍ଲାର ଅନେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ପାଣିପାଗ ବିଭାଗର ଆଞ୍ଚଳିକ ମୁଖ୍ୟ ବାଲଚନ୍ଦ୍ରନ୍ ଗଣମାଧ୍ୟମକୁ କହିଛନ୍ତି, ଲଘୁଚାପ ଘଣ୍ଟା ପ୍ରତି 15 କିଲୋମିଟର ବେଗରେ ଗତି କରୁଛି ଏବଂ ଚେନ୍ନାଇ ଉପକୂଳଠାରୁ 320 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଆସନ୍ତାକାଲି ସକାଳେ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରାୟ 10 ଜିଲ୍ଲାରେ ଆହୁରି 4 ପର୍ଯ୍ୟନ୍ତ ମଧ୍ୟମ ଧରଣର ବର୍ଷା ଜାରି ରହିବ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍, ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଏବଂ ଅନ୍ୟ ମନ୍ତ୍ରୀମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ପରବର୍ତ୍ତୀ ପଦକ୍ଷେପ ନେଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି। ନାଇଜେରିଆରେ ଏକ ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣରେ 94 ମୃତ୍ୟୁ ଘଟିଥିବା ବେଳେ 50 ଆହତ ହୋଇଛନ୍ତି। ଗତକାଲି ରାତିରେ ଉତ୍ତର ଜିଗାୱା ରାଜ୍ୟରେ ଏହି ଘଟଣା ଘଟିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମୃତକଙ୍କ ମଧ୍ୟରୁ ଅଧିକାଂଶ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର ନିକଟକୁ ଯାଇ ରାସ୍ତାରେ ଢାଳି ହୋଇଥିବା ଇନ୍ଧନ ସଂଗ୍ରହ କରିବାକୁ ଚେଷ୍ଟା କରୁଥିଲେ। ଇନ୍ଧନ ଟ୍ୟାଙ୍କରଟି କାନୋରୁ ଆସି ୟୋବେ ରାଜ୍ୟର ନଗୁରୁ ଅଭିମୁଖେ ଯାଉଥିବା ବେଳେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ସମ୍ପୃକ୍ତ ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ଗତ ସେପ୍ଟେମ୍ବର ମାସରେ ନାଇଜରରେ ଏକ ଇନ୍ଧନ ଟ୍ୟାଙ୍କର ଯାତ୍ରୀ ଓ ଗୋରୁ ପରିବହନ କରୁଥିବା ଏକ ଲରି ସହ ଧକ୍କା ହେବା ଫଳରେ 69 ଜଣଙ୍କର ମୃତ୍ୟୁ ଘଟିଥିଲା। ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ଫାଇନାଲ୍ରେ ଭାରତୀୟ ବନ୍ଧୁକ ଚାଳକ ଅଖିଳ ସେରୱାନ 50 ରାଇଫଲ 3P ଇଭେଣ୍ଟରେ କାଂସ୍ୟ ପଦକ ଜିତିଛନ୍ତି। ଭାରତ ପାଇଁ ଏହା ତାଙ୍କର ଦ୍ୱିତୀୟ ପଦକ। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଆଜି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନର ଖେଳ ବର୍ଷା ଯୋଗୁଁ ବାତିଲ ହୋଇଛି। ଆସନ୍ତାକାଲି ଦ୍ୱିତୀୟ ଦିନର ଖେଳ ସୁରୁଖୁରୁରେ ହେବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ଭାରତ ଟେଷ୍ଟ ସିରିଜ୍ରେ ବାଂଲାଦେଶକୁ 2-0 ପରାସ୍ତ କରିଥିବା ବେଳେ ନ୍ୟୁଜିଲାଣ୍ଡ 2-0 ଶ୍ରୀଲଙ୍କାକୁ ପରାସ୍ତ କରିଛି। ମାନ୍ୟତା ଅନୁଯାୟୀ ଭାରତ ବିଶ୍ୱ ଟେଷ୍ଟ ଚମ୍ପିୟନ୍ସିପ୍ରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ବେଳେ ନ୍ୟୁଜିଲାଣ୍ଡ ଷଷ୍ଠ ସ୍ଥାନରେ ରହିଛି। ଆଇସିସି ମହିଳା ଟି20 ବିଶ୍ୱକପ୍ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଆସନ୍ତାକାଲିଠାରୁ ଆରମ୍ଭ ହେବ। ପ୍ରଥମ ସେମିଫାଇନାଲ୍ ଦୁବାଇଠାରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ। ଶୁକ୍ରବାର ଦ୍ୱିତୀୟ ସେମିଫାଇନାଲ୍ରେ ୱେଷ୍ଟଇଣ୍ଡିଜ୍ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ରବିବାର ଦିନ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଅଭିଧାମ ଦିବସ ଏବଂ ପାଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 2025-26 ବିପଣନ ଋତୁ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଇସ୍ଲାମାବାଦରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ବୈଠକ ଫଳପ୍ରଦ, କହିଲେ ବୈଦେଶିକ ମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଆନ୍ତର୍ଜାତୀୟ ମିଥାନଲ୍ ସେମିନାର ଓ ଏକ୍ସପୋ 2024 ଏବଂ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନର ଖେଳ ବର୍ଷା ଯୋଗୁଁ ବାତିଲ। ସମ୍ବାଦ ଶେଷ ହେଲା।